କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ଅଷ୍ଟମ ଭାଗ। ସେହିଦିନ ଉପର ଓଳି ଜଗମୁହରୁ ସବୁ କଥା ଶୁଣି ନେତି ମନେ ମନେ କ'ଣ ଯେପରି ସନ୍ଦେହ କଲା, କିନ୍ତୁ କ'ଣ ଯେ ସନ୍ଦେହ କଲା ଠିକ୍ ବୁଝିପାରିଲା ନାହିଁ। ଆଉ ଯାହା ହେଉ, ଏଥର ଯେ ଜଗୁ ତାର ହାତ ମୁଠା ଭିତରକୁ ଆସିବ ସେ ବିଷୟରେ କିଛି ସନ୍ଦେହ ନାହିଁ। ପୋଳୁହ ଭିତରେ ମାଛ, ଯେତେ ଛଟପଟ ହେଲେ ଯିବ କୁଆଡ଼େ? ସେ ମୁହଁ ଶୁଖାଇ କହିଲା, ପ୍ରଧାନଙ୍କ କଥା କି ତତେ ଅଛପା ଅଛି ରେ ଜଗୁ, ଲୁଗା ଖଣ୍ଡେ ନହେଲା ପେଡ଼ିରୁ କାଢ଼ିଦେବି, ତାର ହିସାବ କିଏ ରଖୁଛି? ପ୍ରଧାନେ ନ ଜାଣିଲେ ହେଲା, କିଏ ନ ଦେବ? ଉମା ଯେପରି ପିଲା, ତାକୁ ଦେଖିଲେ ତା ମୁହଁରୁ ଦୀପଦ କଥା ଶୁଣିଲେ ଯେଡ଼େ ଶତ୍ରୁ ହେଲେ ବି ତାର ମନ ଟଳିବ। ତୁ ଯେତେବେଳେ ସରଧାରେ କହୁଛୁ ତୋ କଥା ତଳେ ପକାଇବି କେମିତି? ତମରି ସୁଖ ତମରି ଆନନ୍ଦ ଦେଖିଲେ ମୋର ଆଖି ପୁରେ। ନେତିର ବ୍ୟବହାରରେ ଜଗୁର ବିଦ୍ରୋହୀ ମନଟା କେତେଦିନୁ ବସ ହୋଇଥିଲା। ତାର କଅଁଳ ମନ ଭୁଲାଣିଆ କଥା ଶୁଣି ସେ କହିଲା, ଲୁଗା କଥାଟା ସେତେ ବଡ଼ ନୁହେଁ, ଲୁଗା ଖଣ୍ଡେ ପିନ୍ଧିଲେ ମଣିଷର ପେଟ ପୁରେ ନାହିଁ କି ପ୍ରାଣ ରହେ ନାହିଁ, ମୁଠାଏ ଖାଇବା କଥା ହେଉଛି ଆଗ। ନେତି କହିଲା, ଠିକ୍ କଥା, ଜଣେ ଲୋକକୁ ଦିନରେ ମୁଠାଏ ଖାଇବାକୁ ଦେଲେ ଆମର ସରିଯିବ ନାହିଁ। ଜଗୁ, ଦ୍ୱିପହରେ ଯେତେବେଳେ ସେ ପାଣି ପାଇଁ ଆସିବ ସେତିକିବେଳେ ତୁ ତାକୁ ଘର ଭିତରକୁ ଡାକି ନେଇ ଚୁଡ଼ା ଭୁଜା ଯାହା ମିଳିବ ମୁଠାଏ ଖାଇବାକୁ ଦେବୁ, ଆଉ କିଏ ଜାଣିବ କାହିଁକି? ନେତି, ବେଣୁଆକୁ କ'ଣ କମ୍ ଦେଖିଛୁ କି ରେ? ସେ ଭାରି ଜଣେ। ଜଗୁ, ବେଣୁକୁ ମୁଁ ବାଁରେ ସାଙ୍ଗରେ ନେଇଯିବି ବଗିଚାକୁ। ନେତି, ଉମା ଆମ ଘରେ ଖାଇବାକୁ ମଙ୍ଗିବ ତ? ଜଗୁ, ନ ମଙ୍ଗିବ କାହିଁକି? ନେତି, ଆରେ ତା ଦାଦି ଖୁଡ଼ିଙ୍କ କଥା ଜାଣୁନାହୁଁ, ସେମାନେ ଜାଣିଲେ ତାକୁ ବାର କଥା କହି ଝିଙ୍ଗାସିବେ। ଜଗୁ, ସେମାନେ ଜାଣିବେ କିପରି? ସେ ଯଦି ନ ମଙ୍ଗେ ତୁ ମୋତେ ଡାକି ଆଣିବୁ। ଜଗୁ ତାର କଥା ଶେଷ କରି ଦାଣ୍ଡ ଘରକୁ ଗଲା। ନେତି ସଜନା ଶାଗ ବାଛୁ ବାଛୁ ମନକୁ ମନ ଗୁଣୁଗୁଣୁ ହୋଇ କହିଲା, ଓହୋରେ କି ସୁହାଗ, ଏଇ ସୁହାଗରୁ ରୋଗ ବାହାରେ, ଦେଖାଯାଉ କେଉଁ ପାଣି କେଉଁ ସୁଅରେ ଯାଉଛି। ଦାଣ୍ଡଘର କଡ଼କୁ ଆସି ସେ ଉଙ୍କି ମାରି ଦାଣ୍ଡକୁ ଚାହିଁଲା, କେହି ନାହାନ୍ତି। ଅମାର ଘରୁ ପ୍ରଧାନଙ୍କର ପାଟି ଶୁଭୁଛି, ସେ ବୋଧହୁଏ କାହାକୁ କ'ଣ ବୁଝାଇ କହୁଛନ୍ତି। ବେଳେବେଳେ ବେଣୁର ପାଟି ଶୁଭୁଛି। ଦ୍ୱିପହରଟା ଏପାକ ସେପାକ ନସର ପସର ହୋଇ ତାର କିଛି କାମ ହୋଇପାରିଲା ନାହିଁ। ପୋଖରୀ ତ ଶୁଖିଲା, ମାଛ ଧରିବାର ସୁବିଧା ଆଉ ନାହିଁ। ବର୍ତ୍ତମାନ ଜଗୁର ପ୍ରଧାନ କାମ ହେଉଛି ମାଙ୍କଡ଼ ତଡ଼ିବା। ଛିଟିକିଣିର ଟେକାମାଡ଼କୁ ଆଉ ସେମାନେ ଖାତିର କରୁନାହାନ୍ତି, ବିନା ବାଟୁଳି ଖଡ଼ା ନହେଲେ ସେମାନେ ସାଧ୍ୟ ହେବେ ନାହିଁ କି ବୋଲ ମାନିବେ ନାହିଁ। ଚକଟା ମାଟି ବାଡ଼ିଆଡ଼ କଦଳୀ ଗଛ ମୂଳରେ ଜମା ହୋଇଛି, ବାଟୁଳି ବଳିବାକୁ ତର କାହିଁ? ଆଜି ବି ଖରା ନଇ ଆସିଲାଣି, ବେଣୁ ଯଦି ତା ସାଙ୍ଗରେ ମିଶି ବାଟୁଳି ବଳାରେ ସାହାଯ୍ୟ କରନ୍ତା ତେବେ ହୁଏତ କାଲି ସାରିକି ବାଟୁଳି ଶୁଖିପାରନ୍ତା। ଏଇ ଉଦ୍ଦେଶ୍ୟରେ ଜଗୁର ବେଣୁକୁ ଚାହିଁବାର କଥା। ବେଣୁକୁ ପାଟି କରି ଡାକିବାକୁ ତାର ସାହସ ହେଲା ନାହିଁ, ଅପେକ୍ଷା କରିବାକୁ ଆଉ ବେଳ ନାହିଁ, କ'ଣ କରିବ ସେଇ କଥା ଭାବୁଛି। ବେଣୁ ହାତରେ ଖଣ୍ଡେ କାଗଜ ଧରି ଦୌଡ଼ି ଦୌଡ଼ି ଆସି ତା ପାଖରେ ପହଞ୍ଚିଲା। ଜଗୁକୁ ଦେଖି ଖୁସି ହୋଇ କହିଲା, ଦାଦା ମୁଁ କାଲି ମାମୁଁ ଘରକୁ ଯାଉଛି। ଜଗୁ ଟିକେ ବିସ୍ମିତ ହୋଇ କହିଲା, କାହିଁକି କିରେ? ବେଣୁ କହିଲା, ବୈଷ୍ଣବ ମାମୁଁ ଲୋକ ପଠାଇଛନ୍ତି ତତେ ନେଇଯିବାକୁ। ନା, ଆଉ ବୋଉ ଆସିବାକୁ ଖବର ପଠାଇଛନ୍ତି, ତୁ ତେବେ ଯିବୁ କାହିଁକି? ମୋ ଯିବା କଥା ସେ କିଛି ଲେଖିନାହାନ୍ତି, ଜେଜେ କହିଲେ ବର୍ତ୍ତମାନ ବେଳ ଭଲ ନୁହେଁ, ବୋଉର ଆସିବା କିଛି ଦରକାର ନାହିଁ। ବୋଉ ମୋତେ ଦେଖିବାକୁ କୁଆଡ଼େ ଭାରି କାନ୍ଦୁଛି, ସେଇଥିପାଇଁ ମୁଁ ଯିବି, ବୋଉ ପାଖରେ ରହିବି, ଆଉ ଏଠିକି ଆସିବି ନାହିଁ। ଜଗୁ ଗମ୍ଭୀର ହୋଇଗଲା। ହଠାତ୍ ତା ମୁଣ୍ଡ ଭିତରେ ସତିକି ଗୋଟାଏ ତୋଫାନ ସୃଷ୍ଟି ହେଲା। ବାପାଙ୍କ ବିରୁଦ୍ଧରେ ତାର ମନ ବିଦ୍ରୋହୀ ହୋଇଉଠିଲା, କାହିଁକି? ବେଳ କ'ଣ କେବେ ଭଲ ପଡ଼ିବ ନାହିଁ ବୋଲି ଭାଉଜ ବୋହୁ ଘରର ଲକ୍ଷ୍ମୀ ସେ ସାରା ଜୀବନ ବାପ ଘରେ ପଶିଥିବେ? ବୈଷ୍ଣବ ବାବୁ ବାରମ୍ବାର ଖବର ପଠାଉଛନ୍ତି, ଅଥଚ ସେ ତାଙ୍କର କଥା ଶୁଣୁନାହାନ୍ତି, ବେଣୁକୁ ପାଖରୁ ଅନ୍ତର କରିବାକୁ ବସିଛନ୍ତି। ଯେତିକି ବୁଢ଼ା ହେଉଛନ୍ତି ତାଙ୍କର ବୁଦ୍ଧି ସେତିକି ବାମ ହେଉଛି। ଏ ନିଶ୍ଚୟ ନେତିର ଶିକ୍ଷା, ଡେଣା ଧରି ଦାଣ୍ଡକୁ ବାହାର କରିଦେଲେ କାଲି ଯାଇ ଛତରରେ ପଶିବ, ଘରେ ବସି ସାନ୍ତାଣି ହୋଇ ସୁସ୍ଥରେ ମୁଠେ ଖାଇବାକୁ ମିଳୁଛି ବୋଲି ଚାତର ବାହାରୁଛି। ଜଗୁର ମୁଣ୍ଡ ଗରମ ହୋଇଉଠିଲା, ଇଚ୍ଛା ହେଲା ସଙ୍ଗେ ସଙ୍ଗେ ଯାଇ ନେତିକୁ ମୁହେଁ ମୁହେଁ ଅସଲ କଥାଟା ପଚାରିଦେବ, ଯଦି ଆବଶ୍ୟକ ପଡ଼େ ଉତ୍ତମ ମଧ୍ୟମ ଦେବାକୁ ମଧ୍ୟ ଛାଡ଼ିବ ନାହିଁ। କିନ୍ତୁ ଉମା ଉମାକୁ ସାହାଯ୍ୟ କରିବ ବୋଲି ସେ ପ୍ରତିଜ୍ଞା କରିଛି। ତାକୁ ଯଦି ସେ କଟୁ କଥା କହେ ତେବେ ସେ ଉମା ପ୍ରତି ଆଉ ସଦୟ ହେବ ନାହିଁ। ଜଗୁର ରାଗଟା ଆପେ ଆପେ କମି ଆସିଲା। କିନ୍ତୁ ଯାହା ହେଉ, ପ୍ରଧାନଙ୍କର ଏପରି ଅବିବେକୀ କାର୍ଯ୍ୟକୁ ସେ କଦାପି ସଫଳ କରାଇ ଦେବ ନାହିଁ। କେତେ କ'ଣ ଚିନ୍ତା କରି ବେଣୁର ହାତ ଧରି ସେ ଦପ୍ତର ଘରକୁ ଟାଣି ନେଲା। ତା କାନ ପାଖକୁ ମୁହଁ ନେଇ ଅତି ଧୀରେ ଧୀରେ ପଚାରିଲା, ସେ ଲୋକ କାହିଁ? ବେଣୁ କିଛି ବୁଝିପାରିଲା ନାହିଁ। ତାର ଆନନ୍ଦରେ ସହସା ବାଧା ପଡ଼ିବାରୁ ସେ ମୁହଁ ମଉଳାଇ କହିଲା, କୁଆଡ଼େ ଯାଇଛି ମୁଁ ଜାଣେ ନାହିଁ, ସଞ୍ଜବେଳେ ଆସି ମୋଠୁ ଚିଠି ନେଇଯିବ କହିଛି। ଜଗୁ ପଚାରିଲା, ବାପା କ'ଣ କରୁଛନ୍ତି? ବେଣୁ କହିଲା, ସେ ମଇଦାନ ଯିବାକୁ ଗାମୁଛା ପାଲଟୁଛନ୍ତି। ଜଗୁ, ବେଣୁ ମୁଁ ଯାହା କହିବି ତୁ କରିବୁ? ବେଣୁ ଡରି ଡରି କହିଲା, ହଁ। ଆଉ କାହାକୁ କହିବୁ ନାହିଁ ତ? ନା। ଜଗୁ, ଅମାର ଘରେ ଆଉ କିଏ ଅଛି? ବେଣୁ, ବୟା ଥିଲା, ସେ ଗୁହାଳକୁ ଗଲାଣି। ଜଗୁ ପୁଣି କ'ଣ ଭାବିଲା, ଚୁପ୍ ଚୁପ୍ କରି କହିଲା, ତୁ ଦୌଡ଼ି ଯା, ତୋ ମାମୁଙ୍କ ଚିଠି ଖଣ୍ଡକ ନେଇ ଆସିବୁ। ଦାଦାର ଆଦେଶ ପାଇ ବେଣୁ ଚିଲ ପରି ଛୁଟିଗଲା। ଅମାର ଘରେ କେହି ନଥିଲେ। ସେ ଚିଠି ଖଣ୍ଡିକୁ ଭାରି ଖୋଜିଲା, ପାଇଲା ନାହିଁ। ପ୍ରଧାନ କେଉଁଠି ଲୁଚାଇ ଦେଇଛନ୍ତି? ତାର ମନେ ପଡ଼ିଲା, ଚିଠି ପଢ଼ିଲା ବେଳେ ପ୍ରଧାନ ବଟୁଆ ଖୋଲି ବସିଥିଲେ, ହୁଏତ ତାରି ଭିତରେ ରଖିଦେଇଥିବେ। ସେ ଘରର ଚାରିଆଡ଼େ ନିଘା ପକାଇଲା। ବଟୁଆଟି କାନ୍ଥରେ ଝୁଲୁଛି, ଆଣିବାକୁ ବହୁତ ଚେଷ୍ଟା କଲା। ଯେତେ ଡିଆଣେଇ କଲେ ବି ତାର ହାତ ପାଇଲା ନାହିଁ। ଶେଷକୁ ଗୋଟାଏ ବୁଦ୍ଧି ପାଞ୍ଚିଲା। ଧାନ ରଖା ବଡ଼ ବେତାଟାକୁ ତଳେ ଉଗାଡ଼ି ତା ଉପରେ ଗଉଣୀ ଓଲଟାଇ ରଖିଲା। ଗଉଣୀ ଉପରେ ଚଢ଼ି ବଟୁଆଟି କାଢ଼ିଲା। ସତକୁ ସତ ବଟୁଆ ଭିତରେ ଚିଠି ଅଛି। ସେ ଚିଠିଟି ଆଣି ଦାଦା ହାତରେ ଦେଲା। ଜଗୁ ସ୍ନେହରେ ତାକୁ ଆଲିଙ୍ଗନ କଲା। ଚିଠିକୁ ଏପାଖ ସେପାଖ ଓଲଟ ପାଲଟ କଲା। ପିଲାଦିନଟା ଅବଧାନଙ୍କୁ ଫାଙ୍କି ମାରି ପାଠ ପଢ଼ି ନାହିଁ, ଆଜି ଯୁବା ବୟସରେ ମନ ମାରି ଚିଠି ଓଲଟ ପାଲଟ କଲେ ପଢ଼ିପାରୁଛି କେଉଁଠି? ଏତେଦିନକେ ବୁଝିଲା, ଚଗଲାମି କରି ସେ ଅବଧାନଙ୍କୁ ଠକି ନାହିଁ, ନିଜକୁ ଠକିଛି। ଯାହା ହେଉ, ନିଜର ଦୁର୍ବଳତାଟା ସେ ଛୁଆଟାକୁ ଦେଖାନ୍ତା କିପରି? ସେ ପୁଣି ବେଣୁକୁ ଗେହ୍ଲା କରି କହିଲା, ଆଚ୍ଛା ବେଣୁ, ତୁ ତ ପାଠ ପଢ଼ିଛୁ, ଏ ଚିଠିଟା ପଢ଼ିଲୁ ଭଲା, ଦେଖିବା ଅବଧାନେ ତତେ କେମିତି ପାଠ ପଢ଼ିଛି। ବେଣୁ ଭାରି ଚାଲାକ ପିଲା, ସେ ଏତେଦିନ ପାଠ ପଢ଼ିଛି, ଛାର ଚିଠିଟା ସେ ପଢ଼ିପାରିବ ନାହିଁ। ସେ ଚିଠି ଖଣ୍ଡି ଜଗୁ ହାତରୁ ନେଇ ପଢ଼ିବାକୁ ଆରମ୍ଭ କଲା। ଚିଠିଟି ସେତେ ବଡ଼ ନୁହେଁ, ବେଶ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି, ମଉସା ଆପଣ କ'ଣ ମୋର ଅବସ୍ଥା ଜାଣନ୍ତି ନାହିଁ? ଘରେ ପିଲାଛୁଆ ଧରି ପାଞ୍ଚ ପ୍ରାଣୀ କୁଟୁମ୍ବ, ଗତବର୍ଷ ବିଲରୁ ମାଣେ କି ପୋଷେ ଫସଲ ମିଳିଲା ନାହିଁ, ବିହନ ବୁଡ଼ିଲା, ତିଦସ୍ତାର ବହକା ଫସଲରେ କଷ୍ଟେ ମଷ୍ଟେ ଆଜି ଯାଏ ଚଳାଇ ଆଣିଲି, ନୂଆ ଫସଲ ହେବା ଯାଏଁ କିପରି ପିଲାଙ୍କ ମୁହଁକୁ ପାଣି ଦେଇ ତାଙ୍କୁ ବଞ୍ଚାଇ ରଖିବି, ମୋର ସେଇ ଭାବନା। ଗାଁ ଛାଡ଼ି ଅଧେ ଲୋକ କୁଆଡ଼େ ପଳାଇ ଗଲେଣି, ଯେଉଁମାନେ ମାଟି କାମୁଡ଼ି ରହିଛନ୍ତି ତାଙ୍କର ଅବସ୍ଥା କହିଲେ ନ ସରେ, ଏଣୁତେଣୁ ଖାଇ ପ୍ରାଣ ବଞ୍ଚାଇବାକୁ ବସିଛନ୍ତି। କିନ୍ତୁ ଏଣୁତେଣୁ ଖାଇ ଓଲଟା ପେଟ ବିଗିଡ଼ି ହଇଜା ହେଉଛି, ହଇଜାରେ ନୀତି ତିନି ଚାରି ଜଣ ମରୁଛନ୍ତି, ଗାଈଗୋରୁ ମରି ପଦା ହୋଇଗଲେଣି, ଖାଇବାକୁ ନ ପାଇ ଲାଜରେ ପଦାକୁ ବାହାରି ନ ପାରି ଘର ଭୁଆଶୁଣୀ ସବୁ ଗଳାରେ ଦୌଡ଼ି ଦେଇ ମରୁଛନ୍ତି। ଗାଁଟା ଛିନ୍ଛତ୍ର ହୋଇଗଲାଣି, ଚାରିଆଡ଼ର ଅବସ୍ଥା ତ ଏକାପରି, ଅଧିକା ଗୁଡ଼ାଏ କ'ଣ ଲେଖିବି? କେଉଁ କେଉଁ ଗାଁରୁ ଭିକାରୀ ପଲ ଆସି ଗାଁରେ ପଶୁଛନ୍ତି, ଟିକିଏ ସୁବିଧା ପାଇଲେ ଯା ପାଉଛନ୍ତି କେଉଁ ଛଟକରେ ଚୋରାଇ ନେଉଛନ୍ତି, ଘର ଛାଡ଼ି ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି, ନହେଲେ ମୁଁ ନିଜେ ଆପଣଙ୍କ ପାଖକୁ ନ ଯାଇ ଘରର କୋଠିଆକୁ ପଠାନ୍ତି କାହିଁକି? ଦିନରାତି ଡରି ଡରି ବେଳ କାଟୁଛି, ମନରେ ସୁଖ ନାହିଁ, ଲେଖିବାକୁ ଲାଜ ମାଡ଼ୁଛି, ନ ଲେଖି ରହିପାରୁନାହିଁ। ରୁକ ମୋର ଗୋଟିଏ ବୋଲି ଭଉଣୀ, ତାକୁ ମୁଁ କିପରି ଭଲ ପାଏ ଆପଣ ତ ଜାଣନ୍ତି, ତାର କପାଳ ଫାଟିଲା ଦିନୁ ତାକୁ ମୁଁ ଆପଣଙ୍କ ଘରେ ପୁରା ମାସେ ରଖାଇ ଦେଇନାହିଁ, ସେ ଆପଣଙ୍କର ବୋହୂ, ମୋ ଅପେକ୍ଷା ଆପଣଙ୍କର ଯେ ତା ପ୍ରତି ବେଶୀ ସ୍ନେହ ଏକଥା ଯେ କେହି କହିବେ, ସେ ସିନା ଗରିବର ଭଉଣୀ, ବଡ଼ ଲୋକର ବୋହୂ ତ, ସେ କାହିଁକି ଏ ଅସମୟରେ ଆମ ସଙ୍ଗେ ପଡ଼ି ପାଞ୍ଚଟାଙ୍କ ସଙ୍ଗେ ହଇରାଣ ହେବ, ତିନି ଓଳିରେ ପେଜ ପାଣି ଟିକେ ପାଇବ ନାହିଁ, ତାକୁ ଦେଖି ମୋର ବଡ଼ ଦୁଃଖ ହେଉଛି। ଗୌଡ଼ ସାହିଆ ତ ମୁଣ୍ଡରେ ହାତ ଦେଇ ବସିଛନ୍ତି, ଯେତେ ଖୋସାମତ କଲି କେହି ଶୁଣିଲେ ନାହିଁ, ନହେଲେ ମୁଁ ସଙ୍ଗରେ ନେଇ ତାକୁ ଆପଣଙ୍କ ଜିମା କରି ଆସିଥାନ୍ତି। ସେ ବି ବେଣୁକୁ ଦେଖିବାକୁ ଭାରି କାନ୍ଦୁଛି, ଅନୁରୋଧ କରୁଛି ଆପଣ ଦୟାକରି ଯେତେ ଶୀଘ୍ର ପାରନ୍ତି ସବାରି ଗୌଡ଼ ପଠାଇ ତାକୁ ଏଠାରୁ ନେଇଯିବେ, ମୁଁ ଏକୁଟିଆ ଲୋକ, ଘର ଛାଡ଼ି ତା ସଙ୍ଗରେ ଯାଇପାରିବି ନାହିଁ, ଜଗୁକୁ ପଠାଇବେ ଇତି ଆପଣଙ୍କର ବୈଷ୍ଣବ। ଜଗୁ ଚିଠିଟିକୁ ମନ ଦେଇ ଶୁଣିଲା। ଚିଠି ପଢ଼ା ସରିଲାରୁ ସେ ଭାବିଲା, ବୈଷ୍ଣବ ଭାଇ ଯାହା ଲେଖିଛନ୍ତି ସେଥିରେ ଅନ୍ୟାୟ ଅସଙ୍ଗତ କିଛି ନାହିଁ। ଲୋକ ବିପଦରେ ପଡ଼ିଲେ ଅନ୍ୟର ସାହା ଲୋଡ଼େ। ଦେଶଟାକୁ ଗୋଟାଏ ବଡ଼ ବିପଦ ଗ୍ରାସ କରିବାକୁ ଘୋଟି ଆସୁଛି। କେତେବେଳେ କି ବିପଦ ଆସି ଅଲକ୍ଷ୍ୟରେ ଚଡ଼କ ପରି ମୁଣ୍ଡରେ ପଡ଼ିବ ସେ କଥା କେହି କହିପାରିବେ ନାହିଁ। ଏପରି ଅସମୟରେ ଆତ୍ମୀୟ ସ୍ୱଜନଙ୍କୁ ଦୂରରେ ଛାଡ଼ି ରହିବା ବୁଦ୍ଧିଆର କାମ ନୁହେଁ। ଜଗୁ ଦୀର୍ଘଶ୍ୱାସ ଛାଡ଼ି କହିଲା, ସେ ଚିଠି ଖଣ୍ଡି କ'ଣ? ବେଣୁ କହିଲା, ଜେଜେଙ୍କ ନାମରେ ମାମୁଙ୍କୁ ମୁଁ ଲେଖିଛି। ଜଗୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତତେ ଚିଠି ଲେଖି ଆସିଲାଣି? ବାଃ। ବେଣୁ କହିଲା, ଜେଜେ ଯାହା ଡାକିଛନ୍ତି ମୁଁ ସେଇଆ ଲେଖିଛି। ମୋତେ କହିଛନ୍ତି ୟାକୁ ଗୋଟାଏ ଲଫାପାରେ ବନ୍ଦ କରି ସେ ଲୋକ ସଞ୍ଜବେଳେ ଆସିଲେ ତାକୁ ଦେଇଦେବି। କ'ଣ ଲେଖିଛୁ ପଢ଼ ତ। ବେଣୁ ଖୁସି ହୋଇ ଆରମ୍ଭ କଲା, ବାବୁ ବୈଷ୍ଣବ, ତମର ଚିଠି ପାଇ ସବୁ କଥା ବୁଝିଲି। ପୃଥିବୀ ସାରା ତ ବିପଦ ପଡ଼ିଛି, ଠାକୁରଙ୍କୁ ଡାକିବା ଛଡ଼ା ଏପରି ଅସମୟରେ ଆଉ ଉପାୟ କ'ଣ ଅଛି? ତମ ଗାଁର ହାଲଚାଲ ଯାହା ଲେଖିଛ, ଆମ ଗାଁର ଅବସ୍ଥା ତାଠୁ ବଳି। ଲୋକେ ଘରଦ୍ୱାର ଛାଡ଼ି ପଳାଇବାକୁ ବସିଲେଣି, କେତେ ଲୋକ ପିଲା ଛୁଆ ଛାଡ଼ି ପଳାଇଲେଣି। ସେ ଯାହା ହେଉ, ବର୍ତ୍ତମାନ ବୋହୂଙ୍କର ଆସିବା କଥା ସ୍ଥଗିତ ରହିଲା। ସମୟ ଖରାପ, ସବାରି ଗୌଡ଼ ମିଳୁନାହାନ୍ତି। ଜଗୁ ତ ଚଗଲା ପିଲାଟା, ସେ ଯିବାକୁ ରାଜି ନୁହେଁ। ଏପରି ଅବସ୍ଥାରେ ବୋହୂ ଆସିବେ କିପରି? ମୋ ବିଚାରରେ ତାଙ୍କର ଆସିବା କଥା ବର୍ତ୍ତମାନ ବନ୍ଦ ଥାଉ। ବେଣୁକୁ ଦେଖିବାକୁ ଯଦି ସେ ନିତ୍ୟାନ୍ତ ବ୍ୟସ୍ତ ଅଛନ୍ତି, ଦିନେ ଦୁଇ ଦିନ ଛାଡ଼ି ଲୋକ ପଠାଇଲେ ମୁଁ ତାକୁ ପଠାଇଦେବି। ସେ ତାର ବୋଉ ପାଖରେ କିଛିଦିନ ରହି ମନ ଭୁଲିଗଲେ ପୁଣି ଫେରିଆସିବ। ଇତି ତମର ମଉସା। ଚିଠି ଶୁଣି ଜଗୁ ମୁଣ୍ଡରେ ହାତ ଦେଇ ବସିଲା। ଓହୋ, ପ୍ରଧାନଙ୍କର ଏତେ ଲୋଭ, ଏଡ଼େ ଅମଣିଷ ସେ! କାହା ପାଇଁ ଏ ଘରଦ୍ୱାର, କାହା ପାଇଁ ବା ଏ ସମ୍ପତ୍ତି? କୂଳର ଉଜ୍ଜଳ ପ୍ରଦୀପ ବେଣୁ ଘର ଛାଡ଼ି ପରଘରକୁ ଯିବ, ଜଗୁ କି ଏହା ସହିପାରେ? ଏଥିପାଇଁ ଦାୟୀ ନେତି। ଜଗୁ କେତେ କ'ଣ ଚିନ୍ତା କରି ବେଣୁକୁ କୋଳ କରି ତା ମୁହଁରେ ବାରମ୍ବାର ବୋକ ଦେଲା। ତାର ଟିକି ମୁହଁଟିକୁ ଛାତି ଭିତରେ ଚାକି ଧରି କାନ ପାଖରେ କହିଲା, ମୋତେ ଛାଡ଼ି ତୁ ଯିବୁ କିପରି ବେଣୁ? ବେଣୁ କହିଲା, ମୋଟେ ଦୁଇ ଦିନ ରହି ମୁଁ ପଳାଇ ଆସିବି ଯେ। ଜଗୁ ତାକୁ କୋଳରୁ ଓହ୍ଲାଇ କହିଲା, ନା, ତୋତେ ଯିବାକୁ ହେବ ନାହିଁ, ତୋ ବୋଉ ଏଇଠିକି ଆସିବ, ମୁଁ ତାର ବରାତ କରୁଛି, ମୁଁ ଯାହା କହିବି ତୁ କରିବୁ। ବେଣୁ ଖୁସି ହୋଇ ମୁଣ୍ଡ ହଲାଇ ସମ୍ମତି ପ୍ରକାଶ କଲାରୁ ଜଗୁ କହିଲା, ତୁ ତୋର ଦୁଆତ କଲମ ଆଉ କାଗଜ ନେଇଆ, ମୁଁ ଯାହା କହିବି ତୁ ଲେଖିବୁ। ଏଁ ବେଣୁ ସଙ୍ଗେ ସଙ୍ଗେ ଯାଇ ଜଗୁର କହିବା ମତେ କାଗଜ କଲମ ଓ ଦୁଆତ ଅମାର ଘରୁ ନେଇ ଆସିଲା। କାନ୍ଥକୁ ଆଉଜି ବସି ଦୁଇ ଆଣ୍ଠୁ ଯୋଡ଼ି ଲେଖିବାକୁ ପ୍ରସ୍ତୁତ ହୋଇଗଲା। ପିଲା ଲୋକ, ସେ ଛନ୍ଦ କପଟ ବାଦ ହିଂସା ତର୍କ ଛଳନା କିଛି ଜାଣେ ନାହିଁ। ସେ ଯାହା କହିଲା ସବୁ ଭଲ, ଟିକିଏ ପ୍ରଶଂସା ପାଇଲେ ଗେହ୍ଲା ପାଇଲେ ନିଆଁକୁ ଗୋଡ଼ ବଢ଼ାଇବେ, ସାପ ଲାଙ୍ଗୁଳରେ ହାତ ମାରିବେ। ସେ ତାର ଦାଦା ମୁହଁକୁ ଆଦେଶ ଅପେକ୍ଷାରେ ଚାହିଁ ରହିଲା। ଜଗୁ ଡାକିଲା, ବାବୁ ବୈଷ୍ଣବ, ତମର ଚିଠି ପାଇ ସବୁ କଥା ବୁଝିଲି। ଚାରିଆଡ଼େ ତ ଏକାପରି ଦୁର୍ଭିକ୍ଷ ପଡ଼ିଛି, ଠାକୁରଙ୍କ ଛଡ଼ା ଏ ବିପଦରୁ ତାରିବାକୁ ଆଉ କେହି ନାହିଁ। ଆମ ଗାଁର ଅବସ୍ଥା ବଡ଼ ଖରାପ, ସବାରି ଗୌଡ଼ ମିଳୁନାହାନ୍ତି। ତମ ଗାଁରୁ ଧରାଧରି କରି ଗୌଡ଼ ସଜିଲ କରି ଯେମିତି ହେଲେ ଆସନ୍ତା ସୋମବାର ଦିନ ବୋହୁଙ୍କୁ ଏଠାକୁ ପଠାଇଦେବ। ବେଣୁ ତା ବୋଉକୁ ଦେଖିବାକୁ ସବୁବେଳେ କାନ୍ଦୁଛି, ବୋହୁଙ୍କୁ ନିଶ୍ଚୟ ପଠାଇବାରେ ହେଳା କରିବ ନାହିଁ। ଏପରି ଅସମୟରେ ଦିନ ବାର ଧରି ବସିଲେ ଚଳିବ ନାହିଁ। ଏ ତ କିଛି ପ୍ରଥମ ଥର ପୁଆଣି ଘର ନୁହେଁ ଯେ ଘଡ଼ି ନକ୍ଷତ୍ର ଧରି କାମ ହେବ। ଜରୁରୀ କାମ ଥିବାରୁ କାଲି ଜଗୁ ତା ମାମୁଁ ଘରକୁ ଯାଉଛି, କେବେ ଫେରିବ କେଜାଣି। ସେ ବୋହୁଙ୍କୁ ଆଣିବାକୁ ଯାଇପାରିବ ନାହିଁ। ବେଣୁ ପିଲାଟା, ତାର ଯିବା ନ ଯିବା ସମାନ, ତମେ ନିଜେ ଛାଡ଼ିବାକୁ ଆସିବ, ନାହିଁ ଯଦି ନ ଆସିପାର ଆର୍ଥର ପରି ଗୌଡ଼ ଭଣ୍ଡାରୀଙ୍କ ସଙ୍ଗେ ପଠାଇଦେବ, ମୁଁ ଏଇଠି ବିଦାକି ଦେଇଦେବି। ବାଟ ଚାରିକୋଶ, ଘର ଭଣ୍ଡାରୀ ସଙ୍ଗରେ ଆସିଲେ କିଛି କ୍ଷତି ନାହିଁ। ଇତି ତମର ମଉସା। ଚିଠି ଲେଖା ଶେଷ ହେଲାରୁ ବେଣୁ ଖୁସି ହୋଇ କହିଲା, ବୋଉ ଆସିବାକୁ ଲେଖୁଛ, ଜେଜେ ଗାଳି ଦେବେ ନାହିଁ? ଜଗୁ ବେଣୁ ହାତରୁ ଆର ଚିଠି ଖଣ୍ଡିକ ନେଇ ଟିକ୍ ଟିକ୍ କରି ଚିରିଦେଲା। ବେଣୁକୁ ଆଖି ଦେଖାଇ କହିଲା, ଚୁପ୍ ଚୁପ୍, କାହାକୁ କିଛି କହନା, ତୁ ଏଇ ଚିଠି ଖଣ୍ଡକ ଲଫାପାରେ ପୁରାଇ ବନ୍ଦ କରି ରଖିଥା, ସେ ଲୋକ ଆସିଲେ ଦେଇଦେବୁ, ବାପାଙ୍କୁ ଦେଖାଇବୁ ନାହିଁ, ସେ ଜାଣିବେ କିପରି? ତୁ ଆଗ ଏ ଚିଠି ଖଣ୍ଡ ତାଙ୍କ ବଟୁଆରେ ପୁରାଇ ବଟୁଆକୁ ଆଗ ପରି କାନ୍ଥରେ ଝୁଲାଇ ଦେଇଆ, ବାପା ଯେମିତି କିଛି ନ ଜାଣନ୍ତି, ବୁଝିଲୁ? ବେଣୁ ପଚାରିଲା, ତମେ କ'ଣ ତମ ମାମୁଁ ଘରକୁ ଯାଉଛ ଦାଦା? ଜଗୁ କହିଲା, ଆଜି ମଙ୍ଗଳବାର, ମୁଁ ଯିବି କାଲି ବୁଧବାର ସକାଳୁ, ବେଶୀ ଦିନ ରହିବି ନାହିଁ, ହୁଏତ ସୋମବାର ନହେଲେ ମଙ୍ଗଳବାର ଦିନ ଫେରିବି, ତୋ ବୋଉ ଆସିସାରିଥିବ। ସୁନାଟି ପରା, ମୁଁ ଯାହା କହିଲି ଆଗ କର ଯା। ବେଣୁ ସେଠାରୁ ଚାଲିଯିବା ପରେ ଜଗୁ ନେତି ପାଖକୁ ଯାଇ କହିଲା, ମୁଁ କାଲି ମାମୁଁ ଘରକୁ ଯାଉଛି ନେତି, ମାମୁଁ କାହିଁକି ଖବର ପଠାଇଛନ୍ତି। ଟିକିଏ ରହି ପୁଣି କହିଲା, ଗରିବ ଉମାଟିକୁ ଭୁଲିଯିବୁ ନାହିଁ। ନେତି ମୁର୍କି ହସି କହିଲା, ସେ କଥା ଆଉ କହୁଛୁ କାହିଁକି ପୁଅ? ଉମା କ'ଣ ଏକା ତୋର, ମୋର କିଛି ନୁହେଁ, ତୁ ତାକୁ ଟିକେ କହିଯାଇଥା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ଅଷ୍ଟମ ଭାଗ। ରହିଲୁ, ନମସ୍କାର।